ଗୋଟିଏ ମାତ୍ର ଷ୍ଟେପ ବୋଲିକି ଶୁଣିବାନି
ସାଗର ଦୋଳି ନମସ୍ତେ ନମସ୍ତେ ଲକ୍ଷ୍ମୀ କୃଷ୍ଣଙ୍କ ଘରଣୀ ନମସ୍ତେ କମଳ ମାଏ ଅତି ଦୟାବତୀ ସ୍ଥାବର ଜଙ୍ଗମ ଗୀତ ଆଦି ପାରୁନି ତୋର ଦୟା ବେଳେ ମାଗ ଦରିଦ୍ର ଜନରାମ ରୁଆ ଚଳବିତ ଜିଣାଇ କୁବେର ତର ଦ୍ରୋହୀକୁ ଯେ ମାଗ ଅନ୍ନ ମିଳାଇ ଯେତେ ରହିଲେ କେବେ ପେଟନ ପୁରାଇ ତୋର ଚରିତ ମନ ଦେଇ ଯେ ଶୁଣାଇ କିଏ ବା ଭକତି ଭାବେ ସର୍ବଦା ଶୁଣାଇ ତାହାର ଦରିଦ୍ରପଣ ଯାଏ ଦୂର ହୋଇ ସର୍ବଦା ପ୍ରସନ୍ନ ହେଉ ତାକୁ ମହାମାଇ କିନ୍ତୁ ଚରଣେ ମାଗ ଅଶେଷ ପ୍ରଣାମ କରୁଛି ପୁରାଣେ ମୋର ମନସ୍କାମ ତୁ ଚରିତେ କିଞ୍ଚି ମୁଁ କରିବି ରଚନ ଜଗତ ଜନନୀ ବାରେ ଦିଅ ଦିବ୍ୟା ଗାନ ଦିନକେ ନାରଦ ପରା ସର ମୁନି ଦୁଇ ଭୂମି ଭ୍ରମି ଏକ ଗ୍ରାମେ ପ୍ରବେଶିଲେ ଯାଇ ସେଇ ଦିନ ମାର୍ଗ ସିନା ମସ୍ତ ଗୁରୁବାର ଗୁରୁବାର ପର୍ବ ପଡିଥିଲା ସର୍ବ ପୁରବାସୀଙ୍କର ପ୍ରତିଘର ଦ୍ୱାର ଗମୟ ରେଲିକା ହୋଇ ଲକ୍ଷ୍ମୀପାଦ ପଦ୍ମେଶିକା ପଡିଥିଲା